କ'ଣ ହେଲା, ମୁହଁଟା କ'ଣ ପାଇଁ ଫୁଲେଇଛୁ ଯେ?
ଆଜି ବି ଲେଟ୍ରେ ଆସିଲୁ? କୋଉ ଦିନ ତୁ ଟାଇମ୍ରେ ଆସୁଛୁ କହିଲୁ?
ତୋର ଯଦି ଏତେ ପ୍ରୋବ୍ଲେମ୍ ହେଉଛି ମୋତେ ବାହା ହେଇଯାଉନୁ, ଆମ ଘରେ ରହିବୁ।
ବାହା ପୁଣି ତୋତେ? ତୁ ଏମିତି କ'ଣଟା କରୁଛୁ କହିଲୁ? ମୁଁ ତୋତେ ବାହା ହେବି?
ଆଚ୍ଛା, ବାହା ହେବା ପାଇଁ ଗୋଟେ କ'ଣ କରିବା ଦରକାର କି?
ମୁଁ ଖାଇବି କ'ଣ? ମୋତେ ରଖିବୁ ନେଇ କୋଉଠି? କ'ଣ ଦେଖିବି ମୋ ଘରେ ତୋତେ ବାହା କରେଇବେ?
ସେଇଟା ଭଲ ପାଇବା ପୂର୍ବରୁ ଭାବିଲୁନୁ?
ଓ, ଏଇଟା ବି ମୋ ଭୁଲ।
କ'ଣ କରିବି ତାହେଲେ କହ।
ଶୁଣୁ, ଗୋଟେ ଭଲ ଚାକିରିଟେ କର, ମୋ ବାପା ଭାଇଙ୍କ ସହ କଥା ହ, ମୋତେ ବାହା ହେଇକି ନେଇଯା।
ବାପ ରେ, ଏତେ ସବୁ ଟେନସନ୍ ମୁଁ କରିପାରିବିନି। ମୋ ପାଖରେ ଗୋଟେ ଆଇଡିଆଟା ଅଛି,
କ'ଣ?
କରିବେ କି? ଦଉନ, ଆମେ ଘର ଛାଡ଼ି ପଳେଇବା। ଚାଲ
ଘର ଛାଡ଼ି।
ବାରମ୍ବାର
ଯାହା ହେଇ ଯାଉ, ଆମ କିଛି ପ୍ଲାନ୍ କର। ମୁଁ ମୋ ବାପା ମାଆଙ୍କ ଆଖିରେ ଲୁହ ଦେଖିପାରିବିନି।
ହଁ, ମୁଁ ବି ମୋ ଭାଇ ଆଖିରେ ଲୁହ ଦେଖିପାରିବିନି। ଆଚ୍ଛା ମାନିନି, ମୁଁ ଗୋଟେ ଚାକିରି କରିଦେଲି, ତୋ ଘରକୁ ଗଲି, ତୋ ବାପା ମାଆଙ୍କୁ ତୋ ହାତ ମାଗିଲି, ତାପରେ କ'ଣ ତୋ ଘରେ ରାଜି ହେବେ?
ଯଦି ରାଜି ନ ହୁଅନ୍ତି?
କିଛି ଦିନ ତ ଘରେ ଖୋଜିବେ, କିଛି ଦିନ ମୋ ଘରେ ଖୋଜିବେ।